ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ଉତ୍ତରାଖଣ୍ଡ ସ୍ଥାପନ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଆଇନଗତ ସଚେତନତାକୁ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆଜି ପାଳିତ ହେଉଛି ଜାତୀୟ ଆଇନ ସେବା ଦିବସ। ପାକିସ୍ତାନ ବଲୁଚିସ୍ତାନ ବିସ୍ଫୋରଣରେ 24 ମୃତ, 40 ଗୁରୁତର ଏବଂ ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍ରେ ଆଜି ଅନୁଷ୍ଠିତ ହେବ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ଟି20। ଉତ୍ତରାଖଣ୍ଡ ସ୍ଥାପନ ଦିବସ ଅବସରରେ ଉପରାଷ୍ଟ୍ରପତି ଜଗଦୀପ ଧନ୍ଖଡ଼ ଲୋକମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ଧନ୍ଖଡ଼ କହିଛନ୍ତି, ହିମାଳୟରୁ ଆରମ୍ଭ କରି ଗଙ୍ଗାନଦୀ ପର୍ଯ୍ୟନ୍ତ ଉତ୍ତରାଖଣ୍ଡ ସୌନ୍ଦର୍ଯ୍ୟମୟ ଏବଂ ଆଧ୍ୟାତ୍ମିକତାରେ ପୂର୍ଣ୍ଣ ରହିଛି। ଶ୍ରୀ ଧନ୍ଖଡ଼ ଏହି ଅବସରରେ ରାଜ୍ୟବାସୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଛନ୍ତି। କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଉତ୍ତରାଖଣ୍ଡ ସ୍ଥାପନ ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭକାମନା ଜଣାଇଛନ୍ତି। ସେ କହିଛନ୍ତି, ଉତ୍ତରାଖଣ୍ଡ ହେଉଛି ପ୍ରାକୃତିକ ସୌନ୍ଦର୍ଯ୍ୟ ଏବଂ ସମୃଦ୍ଧ ସାଂସ୍କୃତିକ ଐତିହ୍ୟରେ ପରିପୂର୍ଣ୍ଣ ଭୂମି। ଶ୍ରୀ ଶାହା କହିଛନ୍ତି, ଉତ୍ତରାଖଣ୍ଡ ଲୋକମାନଙ୍କର ଧର୍ମ ଏବଂ ସଂସ୍କୃତି ପ୍ରତି ଅସୀମ ଆସ୍ଥା ଏବଂ ପ୍ରକୃତି ପ୍ରତି ଭଲ ପାଇବା ରହିଛି। ସେ କହିଛନ୍ତି, ଉତ୍ତରାଖଣ୍ଡ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଗଦର୍ଶନ ତଥା ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀଙ୍କ ନେତୃତ୍ୱରେ ନିରନ୍ତର ଭାବେ ବିକାଶ ପଥରେ ଅଗ୍ରସର ହେଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉତ୍ତରାଖଣ୍ଡର ସାମଗ୍ରିକ ବିକାଶ କାର୍ଯ୍ୟର ପ୍ରଶଂସା କରି କହିଛନ୍ତି, ରାଜ୍ୟ ବିଭିନ୍ନ କ୍ଷେତ୍ରରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଉତ୍ତରାଖଣ୍ଡର ଆଜି 25ତମ ସ୍ଥାପନା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ଆଭାସୀ ଜରିଆରେ ସମ୍ବୋଧିତ କରି କହିଛନ୍ତି, ଆଜି ଉତ୍ତରାଖଣ୍ଡରେ ରଜତ ଜୟନ୍ତୀ ସମାରୋହ ଆରମ୍ଭ ହେଉଛି। ପ୍ରଧାନମନ୍ତ୍ରୀ କହିଛନ୍ତି, ଉତ୍ତରାଖଣ୍ଡର ଉଜ୍ଜଳ ଭବିଷ୍ୟତ ପାଇଁ ଆସନ୍ତା 25 ବର୍ଷ ନିମନ୍ତେ ଆଜିଠାରୁ ଯାତ୍ରା ଆରମ୍ଭ କରିବାକୁ ପଡ଼ିବ। ସେ କହିଛନ୍ତି, ଆସନ୍ତା 25 ବର୍ଷରେ ଦେଶ ବିକଶିତ ଭାରତ ସହ ବିକଶିତ ଉତ୍ତରାଖଣ୍ଡର ସଂକଳ୍ପ ପୂର୍ଣ୍ଣ ହେଉଥିବାର ଦେଖିବ। ପ୍ରଧାନମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାର ରାଜ୍ୟର ବିକାଶ ନିମନ୍ତେ ସମସ୍ତ ଉଦ୍ୟମ କରୁଛନ୍ତି। ଶ୍ରୀ ମୋଦି କହିଛନ୍ତି, ସମାବେଶୀ ବିକାଶ ଲକ୍ଷ୍ୟ ହାସଲ ଦିଗରେ ଉତ୍ତରାଖଣ୍ଡ 2023-24 ବର୍ଷରେ ଶ୍ରେଷ୍ଠ ସ୍ଥାନ ଅଧିକାର କରିଛି। ସେ କହିଛନ୍ତି, ଗତ 2 ବର୍ଷ ମଧ୍ୟରେ ଉତ୍ତରାଖଣ୍ଡର GDP 1/4 ବୃଦ୍ଧି ପାଇଛି। 2024ରେ ଉତ୍ତରାଖଣ୍ଡର ସାମଗ୍ରୀ ଓ ସେବାକର 14% ବୃଦ୍ଧି ପାଇଥିବା ପ୍ରଧାନମନ୍ତ୍ରୀ କହିଛନ୍ତି। 2014ରେ ସେଠାରେ ମୁଣ୍ଡପିଛା ଆୟ 1,25,000 ଟଙ୍କା ଥିବାବେଳେ ଏହା 2,60,000କୁ ବୃଦ୍ଧି ପାଇଛି। ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼ ଆସନ୍ତାକାଲି ଆନୁଷ୍ଠାନିକ ଭାବେ ସୁପ୍ରିମକୋର୍ଟରୁ ଅବସର ଗ୍ରହଣ କରିବେ। ଜଷ୍ଟିସ୍ ସଞ୍ଜୀବ ଖାନ୍ନା ପରବର୍ତ୍ତୀ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିବେ। ଅନେକ ଐତିହାସିକ ରାୟ ପ୍ରଦାନ କରିଥିବା ଜଷ୍ଟିସ୍ ଚନ୍ଦ୍ରଚୂଡ଼ଙ୍କର ଗତକାଲି କୋର୍ଟରେ ଶେଷ କାର୍ଯ୍ୟଦିବସ ଥିଲା। ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଦାନ କରିଥିବା ରାୟଗୁଡ଼ିକ ମଧ୍ୟରେ ଅଯୋଧ୍ୟା ଜମି ବିବାଦ, ସହମତି କ୍ରମେ ସମଲିଙ୍ଗୀ ଯୌନ ସମ୍ପର୍କକୁ ଅପରାଧମୁକ୍ତ କରିବା ଏବଂ ଅବିବାହିତ ମହିଳାଙ୍କ ପାଇଁ ଗର୍ଭପାତ ଅଧିକାର ଆଦି ଅନ୍ତର୍ଭୁକ୍ତ। 2016ରେ ସୁପ୍ରିମକୋର୍ଟକୁ ବିଚାରପତି ଭାବେ ପଦୋନ୍ନତି ପାଇବା ପରେ 2022 ନଭେମ୍ବର 11 ତାରିଖରେ ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପ୍ରଧାନ ବିଚାରପତି ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କର କାର୍ଯ୍ୟକାଳ ମଧ୍ୟରେ ସେ 1,275 ଖଣ୍ଡପୀଠରେ ମାମଲାଗୁଡ଼ିକର ଶୁଣାଣି କରିଛନ୍ତି। ବିଦାୟୀ ଭାଷଣରେ ଗତକାଲି ଜଷ୍ଟିସ୍ ଚନ୍ଦ୍ରଚୂଡ଼ ପରବର୍ତ୍ତୀ ପ୍ରଧାନ ବିଚାରପତି ଜଷ୍ଟିସ୍ ଖାନ୍ନାଙ୍କୁ ଜଣେ ସ୍ଥିର ଏବଂ ଦକ୍ଷ ବ୍ୟକ୍ତିତ୍ୱ ଭାବେ ପ୍ରଶଂସା କରିଛନ୍ତି। ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ନିକଟତମ ଏବଂ ବ୍ୟକ୍ତିଗତ ସଚିବ ସୁନୀଲ ଶ୍ରୀବାସ୍ତବଙ୍କ ଘର ଉପରେ ଆୟକର ବିଭାଗ ଚଢ଼ାଉ କରିଥିବା ଜଣାପଡ଼ିଛି। ଆୟକର ବିଭାଗ ପକ୍ଷରୁ ରାଞ୍ଚି ଏବଂ ଜାମସେଦପୁରର 9 ସ୍ଥାନରେ ଚଢ଼ାଉ ଚାଲିଛି। ଆଇନଗତ ସଚେତନତାକୁ ପ୍ରୋତ୍ସାହିତ କରିବା ଏବଂ ଅବହେଳିତ ସମ୍ପ୍ରଦାୟର ଲୋକଙ୍କ ପାଇଁ ନ୍ୟାୟ ବ୍ୟବସ୍ଥା ସୁନିଶ୍ଚିତ କରିବା ଲକ୍ଷ୍ୟରେ ଆଜି ଜାତୀୟ ଆଇନସେବା ଦିବସ ପାଳିତ ହେଉଛି। ଏହି ଦିବସରେ ବିଭିନ୍ନ ସଂଗଠନ ଜରିଆରେ ଲୋକମାନଙ୍କୁ ସେମାନଙ୍କ ଆଇନଗତ ଅଧିକାର ବିଷୟରେ ସଚେତନ କରାଯାଉଛି। ଆଇନସେବା ଦିବସ ପାଳନ ସମୟରେ ଆଲୋଚନା ମାଧ୍ୟମରେ ବିବାଦ ସମାଧାନ ବ୍ୟବସ୍ଥାକୁ ଗୁରୁତ୍ୱ ପ୍ରଦାନ କରାଯାଉଥିବା ଜଣାପଡ଼ିଛି। 1995 ନଭେମ୍ବର 9 ତାରିଖରେ ଦେଶରେ ଗରିବ ଓ ଅବହେଳିତ ଲୋକଙ୍କୁ ଆଇନଗତ ସହାୟତା ଯୋଗାଇଦେବା ଉଦ୍ଦେଶ୍ୟରେ ଆଇନସେବା ପ୍ରାଧିକରଣ ଅଧିନିୟମ ଲାଗୁ ହୋଇଥିଲା। ଫଳରେ ସେହି ବର୍ଷ ଡିସେମ୍ବର 5 ତାରିଖରେ ଜାତୀୟ ଆଇନସେବା ପ୍ରାଧିକରଣ ପ୍ରତିଷ୍ଠା କରାଯାଇଥିଲା। ସେବେଠାରୁ ପ୍ରତ୍ୟେକ ବର୍ଷ ଜାତୀୟ ଆଇନସେବା ଦିବସ ପାଳନ କରାଯାଉଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ସଡ଼କ ପରିବହନ ଏବଂ ରାଜପଥ ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା ଆଜି ନୂଆଦିଲ୍ଲୀରେ ରନ୍ ଫର୍ ଇନ୍କ୍ଲୁଜନ୍ ମାରାଥନ୍ର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ବିଜେପି ସାଂସଦ ମନୋଜ ତିୱାରୀ ଏବଂ ବାଂଶୁରୀ ସ୍ୱରାଜ ଉପସ୍ଥିତ ଥିଲେ। ସ୍ପେଶାଲ୍ ଅଲିମ୍ପିକ୍ ଭାରତ ଦ୍ୱାରା ଏହି ମାରାଥନ୍ର ଆୟୋଜନ କରାଯାଇଥିଲା। ଏହି ମାରାଥନ୍ର ଉଦ୍ଦେଶ୍ୟ ହେଉଛି ସ୍ପେଶାଲ୍ ଅଲିମ୍ପିକ୍ ଏସିଆ ପାସିଫିକ୍ ବୋଚି ଏବଂ ବୋଲିଂ ପ୍ରତିଯୋଗିତାର ପ୍ରସ୍ତୁତି କରିବା। ଏହି ପ୍ରତିଯୋଗିତା ଚଳିତ ମାସ 18-23 ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀରେ ଅନୁଷ୍ଠିତ ହେବ। ଆଜି ଅନୁଷ୍ଠିତ ମାରାଥନ୍ରେ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରୁ ବହୁସଂଖ୍ୟାରେ ଜନସାଧାରଣ ଭାଗ ନେଇଥିଲେ। ଫିରୋଜାବାଦ ଜିଲ୍ଲା ଅନ୍ତର୍ଗତ ଆଗ୍ରା ଲକ୍ଷ୍ନୌ ଏକ୍ସପ୍ରେସ୍ ୱେରେ ଆଜି ସକାଳେ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଏକ ଗାଡ଼ିକୁ ଏକ ବସ୍ ଧକ୍କା ଦେବା ଫଳରେ 5 ଜଣଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣାରେ ଅନେକ ଲୋକ ଆହତ ହୋଇଛନ୍ତି। ସେଠାକାର ଗ୍ରାମାଞ୍ଚଳ ପୁଲିସ୍ ଅଧୀକ୍ଷକଙ୍କ ଅନୁଯାୟୀ ମଥୁରାରୁ ଲକ୍ଷ୍ନୌ ଯାଉଥିବା ବସ୍ ଥାନା ନସିରପୁର ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପୁଲିସ୍ ଆହତମାନଙ୍କୁ ଉଦ୍ଧାର କରି ଡାକ୍ତରଖାନା ପଠାଇଛି। ପାକିସ୍ତାନର ବଲୁଚିସ୍ତାନସ୍ଥିତ କ୍ୱେଟା ରେଳ ଷ୍ଟେସନ୍ ନିକଟରେ ବିସ୍ଫୋରଣରେ 24 ଜଣଙ୍କ ମୃତ୍ୟୁ ହୋଇଥିବାବେଳେ 40 ଜଣ ଗୁରୁତର ଆହତ ହୋଇଛନ୍ତି। ବିସ୍ଫୋରଣ ସମୟରେ ଏକ ରେଳଗାଡ଼ି ପ୍ଲାଟଫର୍ମରୁ ପେଶାୱାର ଯିବାକୁ ପ୍ରସ୍ତୁତ ହେଉଥିଲା। ଘଟଣାସ୍ଥଳରେ ପୁଲିସ୍ ଏବଂ ଅନୁସନ୍ଧାନକାରୀ ଦଳ ତଦନ୍ତ ଆରମ୍ଭ କରିଛନ୍ତି। ସୂଚନାଯୋଗ୍ୟ, ଏକ ସପ୍ତାହ ପୂର୍ବରୁ ପାକିସ୍ତାନର ପଶ୍ଚିମାଞ୍ଚଳରେ ଏକ ବାଳିକା ବିଦ୍ୟାଳୟ ନିକଟରେ ବିସ୍ଫୋରଣରେ 5 ଜଣ ଶିଶୁଙ୍କ ସମେତ 7 ଜଣଙ୍କ ମୃତ୍ୟୁ ଘଟିଥିଲା। ହଜ୍ ଯାତ୍ରାକୁ ସହଜ କରିବା ପାଇଁ କେନ୍ଦ୍ର ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରିଛନ୍ତି। ଏହି ଯାତ୍ରାକୁ ସୁରକ୍ଷିତ କରିବା ଲାଗି ସରକାରଙ୍କ ପକ୍ଷରୁ ଡିଜିଟାଲ୍ ଭିତ୍ତିଭୂମିକୁ ସୁଦୃଢ଼ କରାଯାଇଛି, ଫଳରେ ଅଧିକରୁ ଅଧିକ ମହିଳାମାନେ ହଜ୍ ଯାତ୍ରାରେ ସହଜରେ ଯାତ୍ରା କରିପାରିବେ। ବିଶେଷକରି ନିମ୍ନ ଆୟକାରୀ ବ୍ୟକ୍ତିଙ୍କ ପାଇଁ ହଜ୍ ତୀର୍ଥଯାତ୍ରାରେ ସରକାରଙ୍କ ପକ୍ଷରୁ ଅନେକ ସୁବିଧା କରାଯାଇଛି। ବିଶେଷକରି ମହିଳାମାନଙ୍କ ପାଇଁ ପଦକ୍ଷେପ ସ୍ୱରୂପ ତୀର୍ଥଯାତ୍ରୀ ସହାୟତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି। ଚଳିତ ବର୍ଷ ଜାନୁଆରୀରେ ସ୍ୱାକ୍ଷରିତ ହୋଇଥିବା ଚୁକ୍ତି ଅନୁଯାୟୀ ଚଳିତ ବର୍ଷ ହଜ୍ ଯାତ୍ରା ପାଇଁ ଭାରତରୁ 1,75,000 ଅଧିକ ତୀର୍ଥଯାତ୍ରୀଙ୍କ ଯାତ୍ରା ନିମନ୍ତେ ବ୍ୟବସ୍ଥା କରାଯାଇଥିବାବେଳେ 1,40,000 ଆସନ ସଂରକ୍ଷିତ କରାଯାଇଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ 1,75,000 ତୀର୍ଥଯାତ୍ରୀଙ୍କ ପାଇଁ ବ୍ୟାପକ ଚିକିତ୍ସା ବନ୍ଦୋବସ୍ତ କରାଯାଇଛି। ପଞ୍ଜାବରେ ଥିବା ମଣ୍ଡିଗୁଡ଼ିକରେ 126,00,000 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ପହଞ୍ଚି ସାରିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ମିଳିଛି। ସେଥିମଧ୍ୟରୁ 120,00,000 ମେଟ୍ରିକ୍ ଟନ୍ରୁ ଅଧିକ ଧାନ ରାଜ୍ୟ ସଂସ୍ଥା ଏବଂ ଭାରତୀୟ ଖାଦ୍ୟ ନିଗମ ଦ୍ୱାରା କ୍ରୟ କରାଯାଇଛି। ଉପଭୋକ୍ତା ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଏ ଗ୍ରେଡ୍ ଧାନ କ୍ୱିଣ୍ଟାଲ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ 2,320 ଟଙ୍କାରେ କ୍ରୟ କରାଯାଉଛି। ପଶ୍ଚିମବଙ୍ଗ ଖଡ଼ଗପୁର ଡିଭିଜନ ନାଲପୁର ଷ୍ଟେସନ୍ ନିକଟରେ ଆଜି ସକାଳେ ସିକନ୍ଦରାବାଦ ଶାଲିମାର ସାପ୍ତାହିକ ଏକ୍ସପ୍ରେସ୍ ଟ୍ରେନ୍ ରେଳଧାରଣାରୁ ଖସିଯିବାରୁ ଦୁର୍ଘଟଣା ଘଟିଛି। ରେଳବାଇର ଜଣେ ଅଧିକାରୀ କହିଛନ୍ତି, ଶାଲିମାର ଏକ୍ସପ୍ରେସ୍ର ଗୋଟିଏ ପାର୍ସଲ ଭ୍ୟାନ୍ ଏବଂ 2 ବଗି ରେଳଧାରଣାରୁ ଖସିଯାଇଛି। ତେବେ ଏହି ଘଟଣାରେ କେହି ଆହତ ହୋଇନାହାନ୍ତି। ଭାରତୀୟ ପୁରୁଷ ହକି ଟିମ୍ର ଅଧିନାୟକ ହରମନପ୍ରୀତ ସିଂ 2024 ବର୍ଷ ନିମନ୍ତେ ଏଫ୍ଆଇଏଚ୍ ପ୍ଲେୟାର ଅଫ୍ ଦ ଇୟର୍ ପୁରସ୍କାର ଜିତିଛନ୍ତି। ପୂର୍ବତନ ଗୋଲକିପର ପିଆର୍ ଶ୍ରୀଜେଶଙ୍କୁ ଗୋଲକିପର ଅଫ୍ ଦ ଇୟର୍ ସମ୍ମାନ ନିମନ୍ତେ ଚୟନ କରାଯାଇଛି। କ୍ରିକେଟ୍ରେ ଆଜି ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ T20 ମ୍ୟାଚ୍ ଖେଳାଯିବ। 2-ଟିକିଆ T20 ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଭାରତୀୟ ସମୟ ସନ୍ଧ୍ୟା 7:00 ଆରମ୍ଭ ହେବ। ମୁଖ୍ୟ ସମ୍ବାଦ ପୁଣିଥରେ। ଉତ୍ତରାଖଣ୍ଡ ସ୍ଥାପନ ଦିବସ ଅବସରରେ ଶୁଭେଚ୍ଛା ଜଣାଇଲେ ଉପରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ଆନୁଷ୍ଠାନିକ ଭାବେ ଅବସର ଗ୍ରହଣ କରିବେ ପ୍ରଧାନ ବିଚାରପତି ଜଷ୍ଟିସ୍ ଡିୱାଇ ଚନ୍ଦ୍ରଚୂଡ଼। ଆଇନଗତ ସଚେତନତାକୁ ପ୍ରୋତ୍ସାହିତ କରିବା ଲକ୍ଷ୍ୟରେ ଆଜି ପାଳିତ ହେଉଛି ଜାତୀୟ ଆଇନ ସେବା ଦିବସ। ପାକିସ୍ତାନ ବଲୁଚିସ୍ତାନ ବିସ୍ଫୋରଣରେ 24 ମୃତ, 40 ଗୁରୁତର। ଏବଂ ଶ୍ରୀଲଙ୍କାର ରଣଗିରି ଦାମ୍ବୁଲା ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମରେ ଆଜି ଅନୁଷ୍ଠିତ ହେବ ନ୍ୟୁଜିଲାଣ୍ଡ ଓ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ T20। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ AIR ଆପ୍ରେ ଲଗ୍ଇନ୍ କରିପାରିବେ।